आकाशवाणी। ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଜାତୀୟ ଗୀତ ବନ୍ଦେ ମାତରମ୍ର 150ତମ ବାର୍ଷିକୀ ଅବସରରେ ଲୋକସଭାରେ ହେଲା ସ୍ୱତନ୍ତ୍ର ଆଲୋଚନା। ବନ୍ଦେ ମାତରମ୍ ହେଉଛି ଏକ ଶକ୍ତି ଯାହା ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନ ହାସଲ କରିଥିଲା, କହିଲେ ପ୍ରଧାନମନ୍ତ୍ରୀ। ସଂସଦର ଅନୁମୋଦନ ଲାଭ କଲା ସ୍ୱାସ୍ଥ୍ୟ ସୁରକ୍ଷା ସେ ଜାତୀୟ ସୁରକ୍ଷା ସେସ୍ ବିଲ୍ 2025। ପ୍ରଭାବିତ ବିମାନ ଯାତ୍ରୀଙ୍କୁ 567 କୋଟିରୁ ଅଧିକ ଟଙ୍କା ଫେରସ୍ତ କଲା ଇଣ୍ଡିଗୋ ବିମାନ ସେବା କମ୍ପାନୀ। ଛାତ୍ରୀ ଓ ମହିଳା କର୍ମଚାରୀଙ୍କୁ ନେତୃତ୍ୱ ବିକାଶ ଓ ସଶକ୍ତିକରଣ ନେଇ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ୟୁଜିସିର ପରାମର୍ଶ ଏବଂ କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତାକାଲି ଖେଳାଯିବ ଭାରତ ଦକ୍ଷିଣ ଆଫ୍ରିକା ଟି20 ସିରିଜ୍ର ପ୍ରଥମ ମ୍ୟାଚ୍। ଜାତୀୟ ଗୀତ ବନ୍ଦେ ମାତରମ୍ର 150ତମ ବାର୍ଷିକୀ ପାଳନ ଅବସରରେ ଲୋକସଭାରେ ଆଜି ସ୍ୱତନ୍ତ୍ର ଆଲୋଚନା ହୋଇଛି। ଆଲୋଚନା ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବନ୍ଦେ ମାତରମ୍ର ମନ୍ତ୍ର ଦେଶବାସୀଙ୍କୁ ଶକ୍ତି ଓ ପ୍ରେରଣା ପ୍ରଦାନ କରିଥିଲା। ସ୍ୱାଧୀନତା ଆନ୍ଦୋଳନକୁ ଏହା ଅଧିକ ଉଜ୍ଜୀବିତ କରିଥିଲା। ବନ୍ଦେ ମାତରମ୍କୁ ସ୍କରଣ କରିବା ଗୃହର ସମସ୍ତ ସଦସ୍ୟ ଏବଂ ଦେଶବାସୀଙ୍କ ପାଇଁ ଏକ ବଡ଼ ସୌଭାଗ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ବନ୍ଦେ ମାତରମ୍ ହେଉଛି ଏଭଳି ଏକ ଶକ୍ତି ଯାହା ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ୱପ୍ନ ହାସଲ କରିବାରେ ମାର୍ଗଦର୍ଶନ କରିଥିଲା।
ଯହି ବନ୍ଦେ ମାତରମ୍ ହେ ଜିସନେ 1947 ମେ ଦେଶକୁ ଆଜାଦି ଦିଲାଇ, ସ୍ୱତନ୍ତ୍ରତା ସଂଗ୍ରାମ କା ଭାବାତ୍ମକ ନେତୃତ୍ୱ ଇସ୍ ବନ୍ଦେ ମାତରମ୍ କେ ଜୟଘୋଷ ମେ ଥା।
ପ୍ରଧାନମନ୍ତ୍ରୀ କହିଛନ୍ତି, ବନ୍ଦେ ମାତରମ୍ର 100ତମ ବାର୍ଷିକୀ ପାଳନ ବେଳେ ଦେଶ ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା। ଦେଶପ୍ରୀତିକୁ ଯେଉଁମାନେ ନିଜ ଜୀବନର ମୂଲ୍ୟବୋଧ ସହ ସାମିଲ କରିଥିଲେ ସେମାନଙ୍କୁ ଜେଲ୍ରେ ବନ୍ଦୀ କରି ରଖାଯାଇଥିଲା।
ଜବ୍ ବନ୍ଦେ ମାତରମ୍ 100 ସାଲ କେ ଅତ୍ୟନ୍ତ ଉତ୍ତମ ପର୍ବ ଥା, ତବ୍ ଭାରତ କେ ସମ୍ବିଧାନ କା ଗଲା ଗୌଣ୍ଟ ଦିଆ ଗୟା। ଜବ୍ ବନ୍ଦେ ମାତରମ୍ 100 ସାଲ କା ହୁଆ, ତବ୍ ଦେଶଭକ୍ତି କେ ଲିଏ ଜୀନେ ମରନେ ବାଲେ ଲୋକଙ୍କୁ ଜେଲ୍ କେ ସଲାଖୋଁ କେ ପିଛେ ବନ୍ଦ କର ଦିଆ ଗୟା ଥା। ଜିସ୍ ବନ୍ଦେ ମାତରମ୍ କେ ଗୀତ ନେ ଦେଶ କୋ ଆଜାଦି କି ଉର୍ଜା ଦି ଥି, ଉସକେ ଜବ୍ 100 ସାଲ ହୁଏ ତୋ ଦୁର୍ଭାଗ୍ୟ ସେ ଏକ କାଲା କାଳଖଣ୍ଡ ହମାରେ ଇତିହାସ ମେ ଉଜାଗର ହୋ ଗୟା।
ବ୍ରିଟିଶ ସରକାରଙ୍କ ଅତ୍ୟାଚାର ବିରୋଧରେ ବିଦ୍ରୋହ ସମୟରେ ବନ୍ଦେ ମାତରମ୍ ଲେଖାଯାଇଥିଲା। ଏହି ଜାତୀୟ ଗୀତ ମାଧ୍ୟମରେ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ଅତ୍ୟାଚାରକୁ ଶକ୍ତି ତଥା ସଂକଳ୍ପର ସହିତ ଜବାବ ଦେଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କଂଗ୍ରେସ ସାଂସଦ ଗୌରବ ଗୋଗୋଇ, ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ, ତୃଣମୂଳ କଂଗ୍ରେସର କାକୋଳି ଘୋଷ ଦସ୍ତିଦାର, ଜେଡିୟୁର ଦେବେଶ ଚନ୍ଦ୍ର ଠାକୁର, ଟିଡିପିର ଡକ୍ଟର ବାଇରେଡ଼ି ସାବରୀ, ଶିବସେନାର ଶ୍ରୀରଙ୍ଗ ବାର୍ନେ, ଡିଏମ୍କେର ଏ ରାଜା ପ୍ରମୁଖ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସ୍ୱାସ୍ଥ୍ୟ ସୁରକ୍ଷା ସେ ଜାତୀୟ ସୁରକ୍ଷା ସେସ୍ ବିଲ୍ 2025 ଆଜି ରାଜ୍ୟସଭାର ଅନୁମୋଦନ ଲାଭ କରିଛି। ଏହି ବିଲ୍ରେ ପାନ ମସଲା ଏବଂ ସରକାରଙ୍କ ଦ୍ୱାରା ଅଧିସୂଚିତ ଆନୁଷଙ୍ଗିକ ଉତ୍ପାଦନ ଉପରେ ସେସ୍ ଲାଗୁ କରିବାର ପ୍ରସ୍ତାବ ରହିଛି। ଏଥିରୁ ପ୍ରାପ୍ତ ଅର୍ଥକୁ ଜନସ୍ୱାସ୍ଥ୍ୟ ଏବଂ ଜାତୀୟ ସୁରକ୍ଷା କ୍ଷେତ୍ର ପାଇଁ ବିନିଯୋଗ କରାଯିବ। ରାଜ୍ୟସଭାରେ ବିଲ୍ ଉପରେ ଆଲୋଚନାରେ ଉତ୍ତର ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ନାଗରିକଙ୍କ ସ୍ୱାସ୍ଥ୍ୟ ଏବଂ ଦେଶର ସୁରକ୍ଷା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ଏହି ବିଲ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ସ୍ୱାସ୍ଥ୍ୟ ବିପଦ ସୃଷ୍ଟି କରୁଥିବା ପାନ ମସଲା ଏବଂ ତତ୍ସଂକ୍ରାନ୍ତ ସାମଗ୍ରୀଗୁଡ଼ିକ ଉପରେ ଏହି ସେସ୍ ଲାଗୁ କରାଯିବ। ସେ କହିଛନ୍ତି, ସ୍ୱାସ୍ଥ୍ୟ ଏକ ରାଜ୍ୟ ସମ୍ପର୍କିତ ବିଷୟ ହୋଇଥିବାରୁ ସେସ୍ରୁ ସଂଗୃହୀତ ରାଜସ୍ୱ ରାଜ୍ୟଗୁଡ଼ିକୁ ବଣ୍ଟନ କରାଯିବ। ଆଲୋଚନାରେ ବିଭିନ୍ନ ଦଳର ସଦସ୍ୟ ଅଂଶଗ୍ରହଣ କରି ସେମାନଙ୍କର ମତ ଉପସ୍ଥାପନ କରିଛନ୍ତି। ପୂର୍ବରୁ ଲୋକସଭାରେ ଏହି ବିଲ୍ ପାରିତ ହୋଇଥିଲା। ଇଣ୍ଡିଗୋ ବିମାନ ସେବା କମ୍ପାନୀ ପକ୍ଷରୁ 586,700 ଅଧିକ ଯାତ୍ରୀଙ୍କର ପିଏନ୍ଆର୍ ରଦ୍ଦ କରାଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି, 569 କୋଟିରୁ ଅଧିକ ଟଙ୍କା ଏ ବାବଦରେ ଯାତ୍ରୀଙ୍କୁ ଫେରସ୍ତ ହୋଇଛି। ମୋଟ 9,000 ଲଗେଜ୍ ମଧ୍ୟରୁ 4,500 ଯାତ୍ରୀଙ୍କୁ ଫେରସ୍ତ କରାଯାଇଛି। ଆସନ୍ତା 36 ଘଣ୍ଟା ମଧ୍ୟରେ ଅବଶିଷ୍ଟ ଲଗେଜ୍ ସମ୍ପୃକ୍ତ ଯାତ୍ରୀଙ୍କୁ ଫେରସ୍ତ କରାଯିବା ନେଇ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରଣାଳୟ କହିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି, ବିମାନ ସୁରକ୍ଷା କ୍ଷେତ୍ରକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। ରାଜ୍ୟସଭାରେ ଉଡ଼ାଣ ଡ୍ୟୁଟି ସମୟସୀମା ନିର୍ଦ୍ଦେଶାବଳୀ କାର୍ଯ୍ୟାନ୍ୱୟନ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ନାଇଡୁ କହିଛନ୍ତି, ବିମାନ ସୁରକ୍ଷା କ୍ଷେତ୍ରରେ କୌଣସି ସାଲିସ୍ କରାଯିବ ନାହିଁ। ଅନେକ ଉଡ଼ାଣ ବାତିଲ କରିବା ସ୍ଥିତି ସମ୍ପର୍କରେ ସରକାର ତଦନ୍ତ କରୁଛନ୍ତି। ଏଥିରେ ସଂଶ୍ଳିଷ୍ଟ ଥିବା ବ୍ୟକ୍ତି ଏବଂ ସଂସ୍ଥାଗୁଡ଼ିକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଇଣ୍ଡିଗୋ ବିମାନ ସେବା ବାତିଲ ସଂସ୍ଥାର ଆଭ୍ୟନ୍ତରୀଣ କାର୍ଯ୍ୟ ଯୋଜନାର ବିଫଳତା ବୋଲି ଶ୍ରୀ ନାଇଡୁ କହିଛନ୍ତି।
क्राइसिस अभी देखने को मिला वो एएमएसएस से रिलेटेड नहीं है, इंडिगो के इंटरनल ऑपरेशंस में उनके जो क्रू रोस्टरिंग सिस्टम है, उनका जो अपना इंटरनल प्लानिंग है, उसमें गड़बड़ी के कारण ये सब हुआ है।
आपण माने संवाद सुनछंती आकाशवाणी रो। जातीय शिक्षानीति 2020 आधार रे छात्री एवं महिला कर्मचारी मानंक पई विभिन्न कार्यक्रम सम्मेलनी और सेमिनार आयोजन करबाकु शिक्षानुष्ठान गुडीकु विश्वविद्यालय अनुदान आयोग यूजीसी परामर्श देछि। महिला मानंक क्षेत्र रे लिंगगत समानता, नेतृत्व विकास एवं सशक्तिकरण संपर्कित सचेतनता वृद्धि लक्ष्य रे एभली कार्यक्रम आयोजन करबाकु आयोग कहिछि। उच्च शिक्षा रे महिलांक अंशग्रहणकु वृद्धि करिबा एवं देशर अभिवृद्धि पथरे सेमानंकु अधिकरु अधिक संश्लिष्ट करिबारे एभली पदक्षेप गुरुत्वपूर्ण सब्यस्त हेबो। विकसित राष्ट्र गठनरे महिलांक अवदानकु सुनिश्चित करिबा पई शिक्षा, नवसृजन एवं उद्योग क्षेत्ररे एक सुव्यवस्थित इकोसिस्टम सृष्टि करिबा उपरे आयोग गुरुत्व प्रदान करिछि। भारतरे क्याम्पस स्थापन करिबा पई अस्ट्रेलियार न्यू साउथ वेल्स विश्वविद्यालयकु सरकार एलओआई प्रदान करिछंति। नूआदिल्लीरे अनुष्ठित ऑस्ट्रेलिया भारत शिक्षा एवं दक्षता परिषद बैठक अवसर में आज शिक्षामंत्री धर्मेन्द्र प्रधान तांको ऑस्ट्रेलिया प्रतिपक्ष जासन क्लेयरंक उपस्थित रे विश्वविद्यालय कर्तृपक्षंकु एही स्वीकृति पत्र प्रदान करिछंति। सामाजिक गणमाध्यम पोस्टरे श्री प्रधान कहिछंति ऑस्ट्रेलियार न्यू साउथ वेल्स विश्वविद्यालय क्यूएस विश्वविद्यालय रैंकिंग रे विश्वस्तर रे शीर्ष 20 स्थान मध्यरे रहिछि। छात्रछात्रींक मध्यरे गवेषणात्मक चिंताधाराकु प्रोत्साहन प्रदान करिबा सह कृत्रिम बुद्धिमत्ता संपन्न पीढ़ी प्रस्तुत करिबाकु सरकार प्राथमिकता प्रदान करुछन्ति। 2030 पूर्वरु अणजीवाश्म उत्सरु देशर मोट विद्युत क्षमतार 50% स्थापित हो सारी। लोकसभा आज उपस्थापित शक्ति संपर्कित स्थायी कमिटी रिपोर्ट में कहुई स्वच्छ शक्ति क्षेत्र में भारत उल्लेखनीय सफलता हासिल कर क्षेत्र में 55 लक्ष्य हासिल होता कमिटी यार रिपोर्ट उल्लेख कर नूतन और नवीकरणीय शक्ति मंत्रणालय, शक्ति मंत्रणालय और अन्य अंशीदार मानू क्षेत्र में सेमानकर प्रतिबद्धता नहीं कमिटी प्रशंसा कर नूतन और नवीकरणीय शक्ति मंत्रणालय द्वारा दाखल होता तथ्य अनुजाई गत जून मास शेष सुधा देश में मोट स्थापित विद्युत क्षमता 485 गिगावाट रही है। से 243 गिगावाट अर्थात 50% अणजीवाश्म शक्ति उत्सरु उत्पन्न होता। ଭାରତ ଇତିମଧ୍ୟରେ 116 ଗିଗାୱାଟ ସୌରଶକ୍ତି କ୍ଷମତା ସ୍ଥାପନ କରିସାରିଛି। 2030 ସୁଦ୍ଧା 292 ଗିଗାୱାଟ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ହାସଲ କରିବା ଦିଗରେ ଦେଶ ଅଗ୍ରସର ହେଉଛି ବୋଲି କମିଟି ତା'ର ରିପୋର୍ଟରେ ଉଲ୍ଲେଖ କରିଛି। 500 ଗିଗାୱାଟ ଅଣଜୀବାଶ୍ମ ଶକ୍ତି ଲକ୍ଷ୍ୟ ପୂରଣ ପାଇଁ ଆଗାମୀ 5 ବର୍ଷ ମଧ୍ୟରେ ପ୍ରାୟ 167 ଗିଗାୱାଟ ନୂତନ ସୌରଶକ୍ତି କେନ୍ଦ୍ର ସ୍ଥାପନ କରିବାକୁ ପଡ଼ିବ ବୋଲି କମିଟି ରିପୋର୍ଟରେ ଦର୍ଶାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ମିଥ୍ୟା ଖବର ଚିହ୍ନଟ ଏବଂ ଏହାର କୌଶଳ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ନୂତନ ଗଣମାଧ୍ୟମ ପରାମର୍ଶଦାତା ସାଲି ଇତମାନ ଏହି ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-2371-7117, 233-144-4, 233-10481 ଏବଂ 2371-7106 नंबर को डायल करिबा को हेबो। ए व्यतीत श्रोता माने 9289094044 नंबर को व्हाट्सएप एवं सामाजिक गणमाध्यम एक्स रे हैशटैग आक्स एआर माध्यम रे प्रश्न पचारि परिबे। छत्तीसगढ़ खैरागढ़ छुईखादान गंडाई जिले में 12 जन माओवादी आज आत्मसमर्पण करिछंती। सेमानक मध्यरे केन्द्रीय कमिटीर सदस्य तथा शीर्ष नक्सल नेता रामधर माझी रही। बकरकोटा थाना अंतर्गत कुम्भी ग्रामठारे वरिष्ठ पुलिस अधिकारी निकटरे एही माओवादीमाने अस्त्रशस्त्र सह आत्मसमर्पण करिछन्ति। भारत और दक्षिण आफ्रिका मध्यरे चलित पुरुष वर्ग टी20 सीरीजर प्रथम मैच आसंताकाली कटक बारबाटी स्टाडियम रे खेलाजिबो। उभय दलर खेलाड़ी आज बारबाटी स्टाडियम रे अभ्यास करिछन्ति। एथिपई बारबाटी स्टाडियम परिसर एवं बाहर क्रिकेट प्रेमीक भिड़ परिलक्षित होईछि। आसंताकाली मैच संध्या 7:00 आरंभ हेबो। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଜାତୀୟ ଗୀତ ବନ୍ଦେ ମାତରମ୍ର 150ତମ ବାର୍ଷିକୀ ଅବସରରେ ଲୋକସଭାରେ ହେଲା ସ୍ୱତନ୍ତ୍ର ଆଲୋଚନା। ବନ୍ଦେ ମାତରମ୍ ହେଉଛି ଏକ ଶକ୍ତି ଯାହା ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନ ହାସଲ କରିଥିଲା କହିଲେ ପ୍ରଧାନମନ୍ତ୍ରୀ। ସଂସଦର ଅନୁମୋଦନ ଲାଭ କଲା ସ୍ୱାସ୍ଥ୍ୟ ସୁରକ୍ଷା ସେ ଜାତୀୟ ସୁରକ୍ଷା ସେସ୍ ବିଲ୍ 2025। ପ୍ରଭାବିତ ବିମାନ ଯାତ୍ରୀଙ୍କୁ 567 କୋଟିରୁ ଅଧିକ ଟଙ୍କା ଫେରସ୍ତ କଲା ଇଣ୍ଡିଗୋ ବିମାନ ସେବା କମ୍ପାନୀ ଏବଂ କଟକ ବାରବାଟୀ ଷ୍ଟାଡିୟମ୍ରେ ଆସନ୍ତାକାଲି ଖେଳାଯିବ ଭାରତ ଦକ୍ଷିଣ ଆଫ୍ରିକା ଟି20 ସିରିଜ୍ର ପ୍ରଥମ ମ୍ୟାଚ୍। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।